ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସତ୍ୟ, ନ୍ୟାୟ, ଧର୍ମ ଏବଂ ପୁଣ୍ୟର ନିଦର୍ଶନ ସ୍ୱରୂପ ଶାରଦୀୟ ପୂଜାର ଅନ୍ତିମ ଦିନରେ ପାଳନ କରାଯାଉଛି ବିଜୟା ଦଶମୀ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଜରାଜେଶ୍ୱରୀ ବେଶରେ ଦେଉଛନ୍ତି ଦର୍ଶନ। ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମାଗଣା ମହାପ୍ରସାଦ ଦେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି କହିଲେ ଆଇନମନ୍ତ୍ରୀ। ଏବଂ ରାଜ୍ୟରୁ ଆସନ୍ତା ମଙ୍ଗଳବାରଠାରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ 5% ନିଅଣ୍ଟିଆ ବର୍ଷା। ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମ, ଅନ୍ୟାୟ ଉପରେ ନ୍ୟାୟ ଓ ପାପ ଉପରେ ପୁଣ୍ୟର ବିଜୟର ନିଦର୍ଶନ ସ୍ୱରୂପ ପ୍ରଭୁ ଶ୍ରୀରାମଙ୍କ ବିଜୟକୁ ସ୍ମରଣ କରି ଆଜି ବିଜୟା ଦଶମୀ ପର୍ବ ପାଳନ କରାଯାଉଛି। ଦେବୀପୀଠଗୁଡ଼ିକରେ ଆଜି ବିଶ୍ରାମ ନୀତି ପାଳନ କରାଯାଉଛି। ପୂଜା ମଣ୍ଡପଗୁଡ଼ିକରେ ଆଜି ଦଶହରା ପୂଜା ଏବଂ ଶାରଦୀୟ ପୂଜାର ଶେଷ ଦିନରେ ଆଜି ସନ୍ଧ୍ୟାରେ ପବିତ୍ର ବିଜୟା ଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ବିଜୟା ଦଶମୀରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି, ଜଗତ ଜନନୀ ମା' ଦୁର୍ଗାଙ୍କ ଅପାର କରୁଣା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ଚଳିତ ବର୍ଷ ଭୁବନେଶ୍ୱରରେ 10 ସ୍ଥାନରେ ରାବଣ ପୋଡ଼ି ଉତ୍ସବକୁ ଅନୁମତି ମିଳିଛି ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ ସୂଚନା ମିଳିଛି। କଟକ ବାଲିଯାତ୍ରା ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ବିଜୟା ଦଶମୀ ପର୍ବ ଉପଲକ୍ଷେ ଶ୍ରୀଜୀଉମାନେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ପ୍ରଭୁଙ୍କର ରାଜରାଜେଶ୍ୱର ବେଶ ଦର୍ଶନ କରିବା ମହାପୁଣ୍ୟ ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନ ଲାଗି ଓ ନୂଆ ଲୁଗା ଲାଗି କରାଯିବା ପରେ ଶ୍ରୀଜୀଉଙ୍କୁ ସୁନାବେଶ କରାଯାଇଥିଲା। 32 ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। ମହାପ୍ରଭୁଙ୍କ ପାଖରେ ଆୟୁଧ ଲାଗି ପରେ ମଦନ ମୋହନ ଓ ରାମକୃଷ୍ଣ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ମହାଖଳାକୁ ବିଜେ କରିବେ। ଶ୍ରୀଜୀଉଙ୍କର ଏହି ଅନନ୍ୟ ଓ ଦୁର୍ଲଭ ବେଶକୁ ଦେଖିବା ପାଇଁ ପୁରୀରେ ଆଜି ଭକ୍ତଙ୍କ ସମାଗମ ହୋଇଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଶହରା ଉପଲକ୍ଷେ ପାରମ୍ପରିକ ବଳଦ ଶୋଭାଯାତ୍ରା ଆଜି ଅନୁଷ୍ଠିତ ହେଉଛି। ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ମା' ଜୟଦୁର୍ଗାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପ୍ରମୁଖ ଶକ୍ତିପୀଠରେ ପୂଜା ପାଉଛନ୍ତି। ଜିଲ୍ଲାର 7 ବ୍ଲକ ଓ 4 ପୌରାଞ୍ଚଳରେ 100 ଉର୍ଦ୍ଧ୍ୱ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ମଣ୍ଡପରେ ଆଜି ଦଶହରାରେ ମା'ଙ୍କ ନିକଟରେ ସିନ୍ଦୁର ଖେଳ ନୀତି ହେଉଛି। ଢେଙ୍କାନାଳ ଜିଲ୍ଲାରେ ଦଶହରା ଉପଲକ୍ଷେ ବଳଦ ଯାତ୍ରା ଉତ୍ସବ ଆଜି ସନ୍ଧ୍ୟା 5 ପରେ ଆରମ୍ଭ ହୋଇ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରାରେ ଶହ ଶହ ବଳଦମାନଙ୍କୁ ନେଇ ଭକ୍ତମାନେ ଯୋଗଦେବାର ପରମ୍ପରା ରହିଛି। କୋରାପୁଟ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ଦଶହରା ପର୍ବ ଭକ୍ତିମୟ ପରିବେଶରେ ପାଳିତ ହେଉଛି। ଜୟପୁର, କୋରାପୁଟ, ସେମିଳିଗୁଡ଼ା ଆଦି ସ୍ଥାନରେ ପୂଜା ମଣ୍ଡପଗୁଡ଼ିକରେ ବହୁ ସଂଖ୍ୟାରେ ଭକ୍ତମାନେ ମା'ଙ୍କୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଭଗବତୀ, ଦକ୍ଷିଣକାଳୀ ଆଦି ପ୍ରସିଦ୍ଧ ଶକ୍ତିପୀଠରେ ଗତକାଲି ଦଶହରା ସହ ଅପରାଜିତା ପୂଜା ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ ଦଶହରା ପଡ଼ିଆରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀଙ୍କର ଶାରଦୀୟ ପୂଜା ଅବସରରେ ଆଜି ଦଶମୀ ତିଥିରେ ପୂର୍ଣ୍ଣାହୁତି ହୋମ ଶେଷ ହୋଇଛି। ମା'ଙ୍କ ଅନନ୍ୟ ଲାଖବିନ୍ଧା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ସମସ୍ତ ଗ୍ରାମ ଦେବାଦେବୀଙ୍କ ପ୍ରତୀକାତ୍ମକ ଲାଠି ଗତ ସନ୍ଧ୍ୟାରେ ଆସି ମା'ଙ୍କ ପୀଠରେ ପହଞ୍ଚିବା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା। ପରେ ମା'ଙ୍କର ପାଟଖଣ୍ଡାକୁ ପାଟପଟୁଆରରେ ନେଇ ସହର ପରିକ୍ରମା କରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରରେ ମା' ଦୁର୍ଗାଙ୍କର ପୂଜାମଣ୍ଡପଗୁଡ଼ିକରେ ମା'ଙ୍କୁ ଦର୍ଶନ କରିଛନ୍ତି। ପାରମ୍ପରିକ ନୃତ୍ୟ ଗୀତରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପୂଜାମଣ୍ଡପରେ ସ୍ୱାଗତ କରାଯାଇଥିଲା। ଗୁଜରାଟୀ ସମାଜର ନବରାତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କର ନିଜ ଗ୍ରାମ ରାଇକଳା ଗସ୍ତ କରି ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଦ୍ମପୁର ଗସ୍ତ କରିବା ପରେ ଅପରାହ୍ନରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥିବା ମା' ଜଗତ ଜନନୀ ଦୁର୍ଗାଙ୍କର ଆଜି ପବିତ୍ର ଦଶହରା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ବିଜୟା ଦଶମୀରେ ମା'ଙ୍କ ନିକଟରେ ଅପରାଜିତା ଲାଗି ହେବା ସହ ମହିଳାମାନଙ୍କ ଦ୍ୱାରା ସିନ୍ଦୁର ଖେଳ ପୂଜାନୀତି ଅନୁଷ୍ଠିତ ହେଉଛି। ନୟାଗଡ଼ରେ 95ଟି ମଣ୍ଡପରେ ମା'ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି। ମଣ୍ଡପଗୁଡ଼ିକ ଆକର୍ଷଣୀୟ ବିଦ୍ୟୁତ୍ ଆଲୋକରେ ସଜ୍ଜିତ କରାଯାଇଛି। ରଙ୍ଗବେରଙ୍ଗର ଆଲୋକମାଳାରେ ମଣ୍ଡପଗୁଡ଼ିକ ଉଦ୍ଭାସିତ ହେଉଛି। ଦୁର୍ଗାପୂଜା ଜାକଜମକରେ ପାଳନ ହେଉଥିବା ବେଳେ ମା'ଙ୍କୁ ମଣ୍ଡପରେ ଦର୍ଶନ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକଙ୍କ ରିପୋର୍ଟ।
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନୟାଗଡ଼ ଜିଲ୍ଲାରେ ସହରଠାରୁ ପଲ୍ଲୀ ପର୍ଯ୍ୟନ୍ତ ଏକ ଉତ୍ସବ ଏବଂ ଧାର୍ମିକତାର ପରିବେଶ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସଂସ୍କୃତି ଗବେଷକ ଡକ୍ଟର ଭାରତ ଭୂଷଣ ରଥ କୁହନ୍ତି,
ନୟାଗଡ଼ ଜିଲ୍ଲା ଗୋଟିଏ ସଂସ୍କୃତି ସମ୍ପନ୍ନ ଜିଲ୍ଲା। ଏହି ଜିଲ୍ଲାରେ ଅନେକ ପରମ୍ପରା ତଥା ଅନେକ ଦେବୀ ପୀଠରେ ଦଶହରା ପବିତ୍ର ତିଥି ଆମ୍ଭେମାନେ ବର୍ତ୍ତମାନ ଦର୍ଶନ କରୁଛେ। ନୟାଗଡ଼ର ଅନେକ ଦେବୀ ପୀଠରେ ମାଙ୍କର ଷୋଳ ପୂଜା ଅନୁଷ୍ଠିତ ହୋଇଯାଇଛନ୍ତି। ଶାରଦୀୟ ଦୁର୍ଗା ପୂଜାର ଶେଷ ପର୍ଯ୍ୟାୟରେ ଆମ୍ଭେମାନେ ସମସ୍ତେ ଉପସ୍ଥିତ ଅଛେ। ମା ଦୁର୍ଗା ସମସ୍ତଙ୍କୁ ଖୁସିରେ ଆନନ୍ଦରେ ଏବଂ ଶାନ୍ତିରେ ରଖନ୍ତୁ, ଏତିକି ପ୍ରାର୍ଥନା କରି ମାଙ୍କ ପାଖରେ ଆମେ ସମସ୍ତେ ସାଷ୍ଟାଙ୍ଗ ପ୍ରଣାମ ଅର୍ପଣ କରିବା।
ଆକାଶବାଣୀ ସମାଜର ପାଇଁ ନୟାଗଡ଼ ମୁଁ ବିଶ୍ୱନାଥ ପ୍ରତାପ ପଟ୍ଟନାୟକ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ଦର୍ଶନ କରିବା ସହିତ ପବିତ୍ର ବିଜୟା ଦଶମୀ ଅବସରରେ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିଛନ୍ତି। ଅଇଁଠାପାଲିଠାରେ ଗତକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାବଣପୋଡ଼ି ଉତ୍ସବରେ ଯୋଗ ଦେଇଥିଲେ। ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ, ବରଂ ଆମ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ଭାଗ୍ୟରେ ଥିଲେ ମା' ସମଲେଶ୍ୱରୀଙ୍କର ଦର୍ଶନ ମିଳେ। ମୁଁ ଅତ୍ୟନ୍ତ ସୌଭାଗ୍ୟଶାଳୀ ଆଜି ନିଜକୁ ଅନୁଭବ କରୁଛି। ଦଶହରାର ଅବସରରେ ମୁଁ ଆଜି ମା'ଙ୍କର ଆଶୀର୍ବାଦ ପାଇବାର ସୌଭାଗ୍ୟ ପ୍ରାପ୍ତ ହେଲି। ମୁଁ ମା'ଙ୍କ ପାଖରେ ପ୍ରାର୍ଥନା କରିବି, ଏ ବର୍ଷର ଦଶହରା ଆମ ପାଇଁ ଆହୁରି ଆଶୀର୍ବାଦ ଦେଉ, ମା'ଙ୍କର ଆଶୀର୍ବାଦ ଆମ ଉପରେ ଆହୁରି ଅଜାଡ଼ି ହୋଇଯାଉ, ବିଶ୍ୱର କଲ୍ୟାଣ ହେଉ, ଆମ ଦେଶର ଗୌରବ ବଢ଼ୁ, ଆମ ରାଜ୍ୟ ଆହୁରି ପ୍ରଗତି ପଥରେ ଯାଉ, ଆମ ଅଞ୍ଚଳ ସମ୍ବଲପୁର ଆହୁରି ଶୀର୍ଷକୁ ଯାଉ, ଏଇଟା ମା'ଙ୍କ ପାଖରେ ମୋର ପ୍ରାର୍ଥନା।
କଟକ ସହରରେ ଆସନ୍ତାକାଲି ମା' ଦୁର୍ଗାଙ୍କ ଭସାଣ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତାକାଲି ସକାଳ 8ଟାରୁ ମଙ୍ଗଳବାର ପ୍ରତିମାଗୁଡ଼ିକ ବିସର୍ଜନ ଶେଷ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ମୁଖ୍ୟ ଛକଗୁଡ଼ିକରେ ଟ୍ରାଫିକ୍ ନିୟମ ଅନୁଯାୟୀ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା ଅନୁସାରେ ଦୁର୍ଗାପୂଜା ଭସାଣ ଓ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ଭୁବନେଶ୍ୱର ୟୁନିଟ୍ 5 ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡ଼ୁଆ ମିଳିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଖୁବ୍ ଶୀଘ୍ର ଏହି ଯୋଜନା ଆରମ୍ଭ କରିବେ। ରାଜ୍ୟ ତଥା ରାଜ୍ୟ ବାହାରୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡ଼ୁଆ ଦିଆଯିବ, ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆଇନ ମନ୍ତ୍ରୀ କହିଛନ୍ତି। ପବିତ୍ର କାର୍ତ୍ତିକ ବ୍ରତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳି ମା'ମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ହବିଷ୍ୟାଳିମାନଙ୍କର ଉପଯୁକ୍ତ ଯତ୍ନ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହବିଷ୍ୟାଳିମାନେ କିପରି ସୁଚାରୁ ରୂପେ ଦର୍ଶନ ସାରି ଘରକୁ ଫେରିବେ ତାହାର ଦାୟିତ୍ୱ ରାଜ୍ୟ ସରକାର ନେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ପାଣିପାଗ, ଓଡ଼ିଶାରୁ ଆସନ୍ତା ମଙ୍ଗଳବାର ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିବା ସହିତ ବର୍ଷାର ପରିମାଣ କମିଛି। ଚଳିତ ବର୍ଷ ସ୍ୱାଭାବିକ ସମୟର 4 ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲା। କେରଳ ତଟ ଛୁଇଁବାର 8 ପରେ ମୌସୁମୀ ଓଡ଼ିଶା ପ୍ରବେଶ କରିଥିଲା। ଚଳିତ ବର୍ଷ ମୌସୁମୀ ଋତୁରେ ଜୁନ୍ 1 ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ 11 ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ରାଜ୍ୟରେ ଏହି ସମୟ ମଧ୍ୟରେ 1092 ମିଲିମିଟର ବର୍ଷା ହୋଇଥିଲା, ଯାହାକି ସ୍ୱାଭାବିକ ବର୍ଷାଠାରୁ 5% କମ୍ ଥିଲା। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ 56% ଏବଂ ନୂଆପଡ଼ା ଜିଲ୍ଲାରେ 13% ଅଧିକ ବର୍ଷା ହୋଇଥିଲା। 24 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ 4 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସତ୍ୟ, ନ୍ୟାୟ, ଧର୍ମ ଏବଂ ପୁଣ୍ୟର ନିଦର୍ଶନ ସ୍ୱରୂପ ଶାରଦୀୟ ପୂଜାର ଅନ୍ତିମ ଦିନରେ ପାଳନ କରାଯାଉଛି ବିଜୟା ଦଶମୀ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଜରାଜେଶ୍ୱରୀ ବେଶରେ ଦେଉଛନ୍ତି ଦର୍ଶନ। ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମାଗଣା ମହାପ୍ରସାଦ ଦେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି କହିଲେ ଆଇନ ମନ୍ତ୍ରୀ। ଏବଂ ରାଜ୍ୟରୁ ଆସନ୍ତା ମଙ୍ଗଳବାରଠାରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ 5% ନିଅଣ୍ଟିଆ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।